ନମସ୍କାର, ମୁଁ ଅଙ୍କିତା ସାହୁ କହୁଛି, ଶୁକ ବିହାରରୁ କହୁଛି, 66 ୱାର୍ଡରୁ। ଆଗରୁ ଡ୍ରେନ୍ ସଫା ହଉଥିଲା, ମୁଁ ବହୁତ ଖୁସି ଥିଲି। ଏବେ ବର୍ତ୍ତମାନ ଡ୍ରେନ୍ ଜମା ସଫା ହଉନାହିଁ, 15 ଦିନ ଥରେ ଆଗରୁ ସଫା ହଉଥିଲା, ଯାହା ହଉଛି କିଛି କାର୍ଯ୍ୟକୁ ନୁହେଁ, କିନ୍ତୁ ସେଇ ଅଳିଆ ସଫା କରନ୍ତୁ, 15 ଦିନ ସଫା କରନ୍ତୁ। ଧନ୍ୟବାଦ।
ଆଉ ଥରେ କହିବୁ, ଡ୍ରେନ୍ ସଫା ହଉଛି।